ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜ ଗଜଉଛି। ଲୋକାଚାରତୀ ବିହାଗ ଋତୁରୁ ସମ୍ବଲପୁର ସହରରେ ଗଲାକାଲ ଅଧା ରାତିନୁ ଦେବଦେବ ମହାଦେବ ଆର୍ ଦେବୀ ପାର୍ବତୀ ପାର୍ଶ୍ୱ ଦେବାଦେବୀଙ୍କ ସହିତ ଶୀତଳଷଷ୍ଠୀ ଯାତ୍ରା ଆର୍ ନଗର ପରିକ୍ରମାତି ବାହାରିଛନ୍। ଦେବଦମ୍ପତି ଶୋଭାଯାତ୍ରାତି ବାହାରିବା ଆଗନୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ମହାଆଳତୀ କରିଥିଲେ। ସୁନ୍ଦର ଶୈଳୀଥି ସଜାଯାଇଥିବାର ମେଢ଼ମାନଙ୍କେ ରୂପା ସୁନାର ଅଳଙ୍କାର ପିନ୍ଧିଥିବାର ଦେବଦମ୍ପତିଙ୍କର ଦର୍ଶନ କରବାର ଲାଗି ସମ୍ବଲପୁର ସହରରେ ବହୁଟେ ଭକ୍ତଙ୍କର ସମାଗମ ହୋଇଛି। ଆଜି ସକାଳେ ବାଟରହଣୀ ଆର୍ ପାରମ୍ପରିକ ପୂଜା ଉତରୁ ଆଉ କିଛି ସମୟ ଗଲେ ଫେର୍ ନଗର ପରିକ୍ରମା ଚାଲବା। ନନ୍ଦପଡ଼ାର ବମ୍ବରାର ବାଲୁକେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଲେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର କୋଶଲେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ମ୍ୟୁନିସିପାଲିଟି ଛକର ଗୁପ୍ତେଶ୍ୱର ମହାଦେବ ବାବା, ଫାଟକର ମହାକାଳେଶ୍ୱର ବାବା, ଜଗତଜନନୀ ମାତା ପାର୍ବତୀଙ୍କର ସାଙ୍ଗେ ସୁସଜିତ ରଥି ନଗର ପରିକ୍ରମାତି ବାହାରିଛନ୍। ଏ ନଗର ପରିକ୍ରମା ଯାତ୍ରାଥି ପାରମ୍ପରିକ ଦୁଲଦୁଲି, ମେଲୋଡ଼ି, ଲୋକ ନାଚ ଗୀତ ସହିତ ଭିନ୍ ଭିନ୍ ରାଜ୍ୟର ସାଂସ୍କୃତିକ ଦଳମାନେ ଆସିକରି କଳା ସଂସ୍କୃତିର ମହାକୁମ୍ଭଥି ସାମିଲ ହୋଇଛନ୍। ପାକ ଟିକେ ବଦଳିଥିବାରୁ ଏଚ୍ ଲୋକର ଗହଳି ବଢ଼ିଛି। ଉପରବେଲା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ହେବାର ତକ୍ ଯାତ୍ରା ଚାଲବା। ମହାଆଳତୀ ଉତରୁ ଦେବଦମ୍ପତି ମନ୍ଦିର ପ୍ରବେଶ କରବେ। ଶାନ୍ତି ଶୃଙ୍ଖଳା ଲାଗି ସହରରେ ଭିନ୍ ଭିନ୍ ଜାଗାନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଏ ସକାଳେ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଚାର କରାଯିବା। ଏ ଧାରା ବିବରଣୀ ସକାଳର 9:30 ଏକ ବାଜିକରି 50 ମିନିଟ ତକ୍ ପ୍ରସାରଣ କରାଯିବା। ଏଟାକି ଆକାଶବାଣୀ ବଲାଙ୍ଗୀର, ଭବାନୀପାଟନା ଓ ରାଉରକେଲା କେନ୍ଦ୍ର ଏକାସାଙ୍ଗେ ରିଲେ କରବେ। ଇତାର ସହିତ ଯାତ୍ରାର ବିବରଣୀ ଦୂରଦର୍ଶନ କେନ୍ଦ୍ର ତରଫରୁ ବି ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରଠାରେ ଆଜ୍ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଏହା ଅଭିଯୋଗ ଶୁଣାଣି ତାରିଖ ସାଧାରଣ ଲୋକଙ୍କୁ ଗଣମାଧ୍ୟମ ଜରିଆ ଜନାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଭୁବନେଶ୍ୱରଠାରେ ଥିବାର କଳିଙ୍ଗ ଷ୍ଟୁଡିଓ ବୁଲି ଦେଖିକରି ତାକେ ଅତ୍ୟାଧୁନିକ ଷ୍ଟୁଡିଓ ଭାବେ ବିକଶିତ କରବାର ଲାଗି ନିର୍ଦ୍ଦେଶ ଦେଇଛନ୍। ଏଥିର୍ଲାଗି ଡିପିଆର୍ ବନାବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ଆଗନୁ ଷ୍ଟୁଡିଓର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ରାଜ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ବଢ଼ିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସବୁ କୋଭିଡ୍ ଆକ୍ରାନ୍ତଙ୍କୁ ସଙ୍ଗରୋଧ ରଖାଯାଇଛି। ଭୁବନେଶ୍ୱର ଓ କଟକନ ସବୁନ ଏତକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍। ଏପତକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକେ ନେ ଆସି ହେଲେ ବି ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ପୂରା ନଜର ରଖିଛି ଓ ଲୋକଙ୍କୁ ସତର୍କ ରହିବାରକେ ପରାମର୍ଶ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ କାମକେ ବଡ଼ ସଫଳତା ମିଳିଛି। ପ୍ରକଳ୍ପଟି 2 ସୁଡୁଙ୍ଗ ଯୁଡ଼ବାର କାମ ଶେଷ ହେବାର ସହିତ ସବୁଯାକ 7 ସୁଡୁଙ୍ଗ କୁଡ଼ବାର କାମ ସଫଳତାର ସଙ୍ଗେ ସରିଛି। 1775 ମିଟର ଲମ୍ବା 2 ସୁଡୁଙ୍ଗ ନୟାଗଡ଼ ଜିଲ୍ଲାର ଦଶପଲ୍ଲାର ବୁଗୁଡ଼ା ଭିତରେ କୁଡ଼ାଯାଇଛି। ଏହି ସୁଡୁଙ୍ଗ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ ବୋଲି ପୂର୍ବତଟ ରେଳବାଇ ତରଫରୁ ସୂଚନା ଦିଆଯାଇଛି। 2025-26 ଶିକ୍ଷା ବର୍ଷ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ 9 ଆର୍ 10 କ୍ଲାସ୍ ପରୀକ୍ଷା ଲାଗି ପ୍ରଶ୍ନପତ୍ର ଢାଞ୍ଚା ଜାରି କରାଯାଇଛି। ଇତି ହାଇସ୍କୁଲ ପାଠ୍ୟକ୍ରମଟି କେନ୍ସି ପରିବର୍ତ୍ତନ ନାଇଁ କରାଯାଇ 2026-30 9 ଆର୍ 10 କ୍ଲାସ୍ ବାର୍ଷିକ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀ ଆଗରବାଗିର ପ୍ରଶ୍ନପତ୍ର ଢାଞ୍ଚାତି ପରୀକ୍ଷା ଦେବେ। ଦେବଗଡ଼ ଜିଲ୍ଲା ରିଆମାଲ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା କୃଷି ବିଭାଗ ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଚାଷୀମାନଙ୍କୁ ଚାଷବାସ୍ତି ନୂଆ ପ୍ରଯୁକ୍ତି ଓ ସରକାରୀ ଯୋଜନା ବାବଦେ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୀରେନ୍ ଛୁରିଆଙ୍କ ସହିତ କୃଷି ବୈଜ୍ଞାନିକମାନେ ଯୋଗ ଦେଇକରି ଚାଷୀମାନଙ୍କ ସାଙ୍ଗେ ଚାଷ ସମସ୍ୟା ବାବଦେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ରେ ଚାଲିଥିବାର ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ସମ୍ବଲପୁର ଜୋନ୍ର ଖେଳିଥି ଗଲାକାଲି ବଲାଙ୍ଗୀର ସମ୍ବଲପୁର ଦଳ ଧାରି ସମୟ ଭିତରେ କିଏ କାହାକେ ଗୋଲ୍ ଦେଇ ନା ପାର୍ବାନୁ ମେଷ୍ଟ୍ର ହୋଇଥିଲା। 2 ମେଷ୍ଟି ଝାରସୁକୁଡ଼ା 11-1 ନୂଆପଡ଼ାକେ ହରେଇଛି। ଗଲାକାଲିର ମେଷ୍ଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ତହକେଇଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆବା 24 ଘଣ୍ଟାର ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। କଳାହାଣ୍ଡି ରାୟଗଡ଼ା ସହିତ 8 ଜିଲ୍ଲାକେ ଘଡ଼ଘଡ଼ି ସହିତ ବର୍ଷା ନେଇକରି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।